ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି. ଅପରାହ୍ନ 3 ଯାଏ ଲୋକସଭା ଓ ଅପରାହ୍ନ 2 ଯାଏ ରାଜ୍ୟସଭା ମୁଲତବୀ. ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 4,12,00,000 ଗୃହ ଆବଣ୍ଟନ କରାଯାଇଥିବା ସୂଚନା. ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବହିଷ୍କାର ସମ୍ପର୍କିତ ଅଭିଯୋଗର ପ୍ରମାଣ ଲାଗି 3 କମିଟି ଗଠନ କଲେ ଲୋକସଭା ବାଚସ୍ପତି. ଏବଂ ଗାଜାରେ ଇସ୍ରାଏଲ ଆକ୍ରମଣରେ 6 ସାମ୍ବାଦିକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତିସଂଘର ଉଦ୍ବେଗ. ସଂସଦର ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଅପରାହ୍ନ 3 ଏବଂ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଆଜି ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ପୁଣି ବସିବା ପରେ ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଥିଲେ ଯେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ ଲାଗି 3 କମିଟି ଗଠନ କରାଯାଇଛି.
अन्य सदस्यगण सत्ता पक्ष और प्रतिपक्ष के कुल 146 सदस्यों द्वारा हस्ताक्षरित प्रस्ताव की सूचना प्राप्त हुई है, जिसमें भारत के राष्ट्रपति को माननीय इलाहाबाद उच्च न्यायालय के वर्तमान न्यायाधीश न्यायमूर्ति यशवंत वर्मा को उच्च न्यायालय के न्यायाधीश के पद से हटाने के लिए एक समावेदन प्रस्तुत करने का प्रस्ताव है.
ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଶୂନ୍ୟକାଳ ଚଳାଇବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ତାଲିକା ସଂଶୋଧନ ଅଭିଯାନ ନେଇ ଆଲୋଚନା ଦାବି କରିଥିଲେ. ଗୃହ ଚଳାଇବା ଲାଗି ବିରୋଧୀ ଦଳ ସଦସ୍ୟମାନଙ୍କୁ ପୀଠାସୀନ ଅଧିକାରୀ ଅନୁରୋଧ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା, ଫଳରେ ଗୃହକୁ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା. ପୂର୍ବରୁ ପୂର୍ବାହ୍ନ 11 ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନେଇ ଆଲୋଚନା ଦାବି କରିଥିଲେ. ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଚଳାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ, ଫଳରେ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. ହଟ୍ଟଗୋଳ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ. ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଲାଗି ରହିଥିଲା. ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ଶୂନ୍ୟକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ. ବିରୋଧୀ ସଦସ୍ୟମାନେ ବିହାର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ ସୃଷ୍ଟି କରିଥିଲେ. ଉପାଧ୍ୟକ୍ଷ କହିଥିଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଳିଥିବା 21 ମୁଲତବୀ ନୋଟିସ୍କୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟାଖ୍ୟାନ କରାଯାଇଛି. ସେହି ନୋଟିସ୍ଗୁଡ଼ିକ ମଧ୍ୟରେ 11 ଏବେ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ସେ ନେଇ ଗୃହରେ ଆଲୋଚନା ହୋଇପାରିବ ନାହିଁ ବୋଲି ଉପାଧ୍ୟକ୍ଷ କହିଥିଲେ. ସେ ବାରମ୍ବାର ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଶୂନ୍ୟକାଳରେ ଭାଗ ନେବା ଲାଗି ଅନୁରୋଧ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା, ଫଳରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା. ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 4,12,00,000 ଗୃହ ଆବଣ୍ଟନ କରାଯାଇଥିବା ଜଣାପଡ଼ିଛି. ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନୀ କହିଛନ୍ତି ଏହି ଯୋଜନାରେ ଏପର୍ଯ୍ୟନ୍ତ 2,90,00,000 ବାସଗୃହ ନିର୍ମାଣ କରାଯାଇଛି. ଗତ 10 ମଧ୍ୟରେ ନରେନ୍ଦ୍ର ମୋଦି ସରକାର କେନ୍ଦ୍ରୀୟ ଭାଗ ସ୍ୱରୂପ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 2,17,000,00,000 ଟଙ୍କା ପ୍ରଦାନ କରିଛନ୍ତି. ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ନେଇ ବିବାଦ ଲାଗି ରହିଥିବା ବେଳେ ନିର୍ବାଚନ ଆୟୋଗ କହିଛନ୍ତି ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବାର ଆଜି 12 ସୁଦ୍ଧା କୌଣସି ରାଜନୈତିକ ଦଳ ପକ୍ଷରୁ ଗୋଟିଏ ବି ଅଭିଯୋଗ କରାଯାଇ ନାହିଁ. କମିଶନ କହିଛନ୍ତି ଭୋଟରମାନଙ୍କଠାରୁ 13,970 ଅଭିଯୋଗ ହସ୍ତଗତ ହୋଇଛି. ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକୁ ପ୍ରମାଣ କରିବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ 3 କମିଟି ଗଠନ କରିଛନ୍ତି. ଚଳିତ ବର୍ଷ ମାର୍ଚ୍ଚ ମାସରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ନୂଆଦିଲ୍ଲୀସ୍ଥିତ ବାସଭବନରୁ ଅଧାଜଳା ଟଙ୍କା ମିଳିଥିଲା. ଆଜି ମଧ୍ୟାହ୍ନ ସମୟରେ ଲୋକସଭାରେ ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ ଏହି 3 କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର, ମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନିନ୍ଦର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ରହିଛନ୍ତି. ଶ୍ରୀ ବିର୍ଲା କହିଛନ୍ତି ଯେତେ ଶୀଘ୍ର ସମ୍ଭବ କମିଟି ତାର ରିପୋର୍ଟ ପ୍ରଦାନ କରିବ। ସେ କହିଥିଲେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ପଦରୁ ହଟାଇବା ଲାଗି 146 ଜଣ ଶାସକ ଏବଂ ବିରୋଧୀ ସଦସ୍ୟ ନୋଟିସ୍ ଦେଇଥିଲେ। ଜଷ୍ଟିସ୍ ବର୍ମାଙ୍କୁ ବହିଷ୍କାର ଲାଗି ନୋଟିସ୍ ଦିଆଯାଇଥିବା ସେ ଗୃହକୁ ଜଣାଇଥିଲେ। ତେବେ ତଦନ୍ତକାରୀ କମିଟି ରିପୋର୍ଟ ଆସିଲେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ବିର୍ଲା କହିଛନ୍ତି।
मैंने न्यायमूर्ति यशवंत वर्मा को पद से हटाने के अनुरोध के आधारों की जांच करने के उद्देश्य से 3 सदस्यों वाली एक समिति गठित की है। माननीय न्यायमूर्ति श्री अरविंद कुमार न्यायाधीश उच्चतम न्यायालय, श्री मनिंदर मोहन श्रीवास्तव मुख्य न्यायाधीश मद्रास उच्च न्यायालय, श्री बीवी आचार्य वरिष्ठ अधिवक्ता कर्नाटक उच्च न्यायालय। समिति यथाशीघ्र अपनी रिपोर्ट प्रस्तुत करेगी। जांच समिति की रिपोर्ट प्राप्त होने तक यह प्रस्ताव लंबित रहेगा।
ରକ୍ତଶିକୁଳି ରୋଗ ବିରୋଧରେ ଭାରତର ଲଢ଼େଇ କେବଳ ବଂଶାନୁକ୍ରମିକ ଅସନ୍ତୁଳନ ପ୍ରତି ଧ୍ୟାନ ଦେବା ମଧ୍ୟରେ ସୀମିତ ନାହିଁ, ବରଂ ଦେଶରେ ଯେଉଁ ସମ୍ପ୍ରଦାୟଗୁଡ଼ିକ ଏହି ରୋଗରେ ପୀଡ଼ିତ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ପ୍ରତିବଦ୍ଧ। ସାମାଜିକ ଗଣମାଧ୍ୟମରେ ଏକ ଲେଖାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା କହିଛନ୍ତି 2023 ଜୁଲାଇ ମାସରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ଏଲିମିନେସନ୍ ମିଶନ ଆରମ୍ଭ କରାଯିବା ପରେ ସେହି ରୋଗରେ ପୀଡ଼ିତ ଲୋକମାନଙ୍କୁ ସମ୍ମାନର ସହ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଉଦ୍ୟମ ଜାରି ରହିଛି। ତାଙ୍କ ଲେଖାରେ ଶ୍ରୀ ନଡ୍ଡା କହିଛନ୍ତି ଅଭିଯାନ ଆରମ୍ଭ ହେବାର ପ୍ରଥମ 2 ବର୍ଷ ମଧ୍ୟରେ ଆଖିଦୃଶିଆ ସଫଳତା ମିଳିଥିଲା ଏବଂ ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଗୁଡ଼ିକ ମିଳିତ ଭାବେ ସହଯୋଗ କରିଥିଲେ। ଚଳିତ ବର୍ଷ ଜୁଲାଇ 31 ସୁଦ୍ଧା 17 ରକ୍ତଶିକୁଳି ପ୍ରବଣ ରାଜ୍ୟର 300 ଜିଲ୍ଲାରେ 6 କୋଟିରୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇଛି। ଗାଜାରେ ଇସ୍ରାଏଲ ଆକ୍ରମଣରେ 6 ସାମ୍ବାଦିକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ନିନ୍ଦା କରିଛି। ଏଭଳି କାର୍ଯ୍ୟକଳାପ ଆନ୍ତର୍ଜାତିକ ଆଇନର ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି। ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ଲାଗି ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଆଗ୍ରହ ପ୍ରକାଶ କରିଛନ୍ତି। ମୃତ୍ୟୁବରଣ କରିଥିବା 6 ସାମ୍ବାଦିକଙ୍କ ମଧ୍ୟରୁ 5 ଅଲ୍ ଜଜିରା ଗଣମାଧ୍ୟମ ସଂସ୍ଥା ଲାଗି କାର୍ଯ୍ୟ କରୁଥିଲେ। ଗତ ରବିବାର ଦିନ ଗାଜା ଉପରେ ଇସ୍ରାଏଲ ପକ୍ଷରୁ ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ବିଶ୍ୱର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ କତାର ପକ୍ଷରୁ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମର୍ଙ୍କ ମୁଖପାତ୍ର କହିଛନ୍ତି ବ୍ରିଟେନ୍ ସରକାର ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରୁଛନ୍ତି ଏବଂ ଏହାର ନିରପେକ୍ଷ ତଦନ୍ତ ଲାଗି ପରାମର୍ଶ ଦେଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସମ୍ପୃକ୍ତ ମୁଖପାତ୍ର କହିଛନ୍ତି ଯେ ସାମ୍ବାଦିକମାନେ ଯେଭଳି ନିରାପଦରେ କାର୍ଯ୍ୟ କରିପାରିବେ ଓ ସମ୍ବାଦ ପଠାଇପାରିବେ ସେ ନେଇ ଇସ୍ରାଏଲ ନିଶ୍ଚିତ କରିବା ଆବଶ୍ୟକ। ଲଦାଖର ଐତିହାସିକ ୱାଖା ମଠରେ ସ୍ୱତନ୍ତ୍ର ଭାବେ ହର୍ ଘର୍ ତିରଙ୍ଗା ଉତ୍ସବ ପାଳନ କରାଯାଇଛି। ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ସର୍ଗୋଲେ କାର୍ଯ୍ୟାଳୟର କର୍ମଚାରୀ ଏବଂ ୱାଖା ମୁଲବେଖ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଲାଗି ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଜାମ୍ମୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସ୍ୱାଧୀନତା ଦିବସ ପାଳନ ସମୟରେ କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ଜାମ୍ମୁ କାଶ୍ମୀରରେ ସ୍ଥଳ ଓ ଆକାଶମାର୍ଗରୁ ତଦାରଖ ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ପାକିସ୍ତାନ ସୀମାରେ ଯାଞ୍ଚ ଏବଂ ପାଟ୍ରୋଲିଂ ବୃଦ୍ଧି କରାଯିବା ସହ ଜାମ୍ମୁ ସହରରେ କ୍ୱିକ୍ ରେସ୍ପନ୍ସ ଟିମ୍ ନିୟୋଜିତ କରାଯାଇଛି। ସେନା ଏବଂ ସୀମା ସୁରକ୍ଷା ବାହିନୀ 225 ନିୟନ୍ତ୍ରଣ ରେଖା ଏବଂ 192 ଅନ୍ତର୍ଜାତୀୟ ସୀମାରେ ସତର୍କତା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥାର ଅଂଶସ୍ୱରୂପ ଆଭ୍ୟନ୍ତରୀଣ ଅଞ୍ଚଳରେ ନିୟନ୍ତ୍ରଣ ଏବଂ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରାଜୌରୀ ଏବଂ ପୁଞ୍ଚର ସୀମାବର୍ତ୍ତୀ ଜିଲ୍ଲାରେ ପୁଲିସ୍ ପକ୍ଷରୁ ସୁରକ୍ଷା ପରାମର୍ଶ ଜାରି କରାଯାଇଛି। ଯାଞ୍ଚ ସମୟରେ ଲୋକଙ୍କ ସହଯୋଗ କାମନା କରାଯିବା ସହ କୌଣସି ସନ୍ଦେହଜନକ ଗତିବିଧି କିମ୍ବା ବସ୍ତୁ ନଜରକୁ ଆସିଲେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ତୁରନ୍ତ ଜଣାଇବା ପାଇଁ କୁହାଯାଇଛି। ଡୁରାଣ୍ଡ କପ୍ ଫୁଟବଲ ପ୍ରତିଯୋଗିତା ଗତକାଲିର ମ୍ୟାଚ୍ରେ ଇଣ୍ଡିଆନ୍ ଆର୍ମି ବିଜୟୀ ହୋଇଛି। ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଜିଆର୍ଡି ଟାଟା ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଖେଳାଯାଇଥିବା ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଇଣ୍ଡିଆନ୍ ଆର୍ମି ଦଳ ଲଦାଖ ଏଫ୍ସିକୁ 4-2 ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି। ଅପରାହ୍ନ 3 ଯାଏ ଲୋକସଭା ଓ ଅପରାହ୍ନ 2 ଯାଏ ରାଜ୍ୟସଭା ମୁଲତବୀ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 4,12,00,000 ଗୃହ ଆବଣ୍ଟନ କରାଯାଇଥିବା ସୂଚନା। ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବହିଷ୍କାର ସମ୍ପର୍କିତ ଅଭିଯୋଗର ପ୍ରମାଣ ଲାଗି 3 କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଏବଂ ଗାଜାରେ ଇସ୍ରାଏଲ ଆକ୍ରମଣରେ 6 ସାମ୍ବାଦିକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତିସଂଘର ଉଦ୍ବେଗ। ସମ୍ବାଦ ଶେଷ ହେଲା।